ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ସଂସଦର ମୌସୁମୀ ଅଧିବେଶନ ଆଇବା କାଲିଠାନୁ ମୂଲ ହେବା, ଇତାକେ ନେଇକରି ଆଜି ସରକାରଙ୍କ ତରଫୁ ସର୍ବଦଳୀୟ ବୈଠକ ଡକାଯାଇଛି। ଆଇବା ଅଧିବେଶନକେ ସୁରୁଖୁରୁତେ ପରିଚାଳନା କରବାର ଦିଗେ ସହଯୋଗ କରବାର ଲାଗି ବୈଠକଟି ସରକାରଙ୍କ ତରଫୁ ସବୁ ରାଜନୈତିକ ଦଳକେ ଅନୁରୋଧ କରାଯିବା। ଅଗଷ୍ଟ 21 ତାରିଖ ତକ ହେବାରକେ ଥିବାର ମୌସୁମୀ ଅଧିବେଶନଟି ବହୁତଟେ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଇଜେ ଛାତ୍ରୀମାନଙ୍କର ସୁରକ୍ଷା ଲାଗି ରାଜ୍ୟ ସରକାର ଶକ୍ତିଶ୍ରୀ କାର୍ଯ୍ୟକ୍ରମ ମୂଲ କରିଛନ୍। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବାର ସୁଲହଡ଼ା ବିଶ୍ୱବିଦ୍ୟାଳୟ ଆଉ 730 ସରକାରୀ ଆଉ ଅନୁଦାନ ପ୍ରାପ୍ତ କଲେଜର ଏ କାର୍ଯ୍ୟକ୍ରମ ମୂଲ ହେବା। ଏ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍,
ବିଶେଷ କରିକି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରିବା ପାଇଁ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କିଭଳି ଭାବରେ ଦିଆଯାଇପାରିବ ସେଥିପାଇଁ ମଧ୍ୟ ପ୍ରଶିକ୍ଷଣର ବ୍ୟବସ୍ଥା, ଛାତ୍ରୀମାନଙ୍କର ସଶକ୍ତିକରଣ, ସର୍ବାଙ୍ଗୀନ ବିକାଶ କିଭଳି ଭାବରେ ଏ କଲେଜ କ୍ୟାରିୟରରେ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଭାବରେ କରାଯାଇପାରିବ ସେଥିପାଇଁ ଆମେ ବିଶେଷ କରିକି ଏହାକୁ ଗୁରୁତ୍ୱ ଆରୋପ କରି 8 ପ୍ରମୁଖ ଦିଗ ଉପରେ ଆମେ ଗୁରୁତ୍ୱ ଆରୋପ କରିଛୁ।
ଗଲାଦିନମାନଙ୍କେ ଭିନ୍ ଭିନ୍ କଲେଜ ଆଉ ବିଶ୍ୱବିଦ୍ୟାଳୟମାନଙ୍କେ ଛାତ୍ରୀମାନଙ୍କ ସାଙ୍ଗେ ଭିନ୍ ଭିନ୍ ଅଘଟନ ଘଟିଛି, ଇତାକେ ରୋକବାରଟା ଏହି କାର୍ଯ୍ୟକ୍ରମର ମୂଲ ଲକ୍ଷ୍ୟ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭୁବନେଶ୍ୱରଠାରେ ଆଇବା କାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 27 ତାରିଖ ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 124 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିର୍ଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ୍ କରିକିରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ନିଜର ମତାମତ ଆଇବା 27 ତାରିଖ ଭିତରେ ଦେଇପାରିବେ। ଜାତୀୟ ମାନବାଧିକାର ଆୟୋଗ ଆଇବା କାଲିନୁ 2 ମାନବାଧିକାର ଉଲ୍ଲଙ୍ଘନ ବାବଦ ମାମଲାମାନଙ୍କର ଶୁଣାଣି କରିବେ। ଏଥିଲାଗି ଭୁବନେଶ୍ୱରନ ଶିବିର ଆୟୋଜନ କରାଯାଉଛି। ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଭି ରାମ ସୁବ୍ରମଣ୍ୟମ ଆଉ ଅଲଗା ସଦସ୍ୟମାନେ ରାଜ୍ୟ ଅତିଥି ଭବନ ସକାଳର 10 ମାମଲାମାନଙ୍କର ଶୁଣାଣି କରିବେ। ରେଲ ଆଉ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି ସୋମନା ଗଲାକାଲି ଭୁବନେଶ୍ୱର ରେଲ ଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବାର ପୁନର୍ବିକାଶ କାମର ନିରୀକ୍ଷଣ କରିଛନ୍। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ରେଲ ଷ୍ଟେସନର କାମ ବହୁତ ଭଲ ହିସାବରେ ଆଗକେ ବଢ଼ୁଛେ ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍। ଇ ଅବସରରେ ପୂର୍ବତଟ ରେଲପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷନ କର୍ମଚାରୀ ରାଜ୍ୟ ବୀମା ESI ଉଷୋ ବିଶେଷଜ୍ଞମାନଙ୍କର 2 କର୍ମଶାଳା ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟର ଭିନ୍ ଭିନ୍ ଜାଗାନୁ ଯୋଗ ଦେଇଥିବାର 25 ପ୍ରଶିକ୍ଷାର୍ଥୀଙ୍କୁ ସ୍ୱାସ୍ଥ୍ୟ ବାବଦ ଭିନ୍ ଭିନ୍ ବିଷୟ ଉପରେ ତାଲିମ ଦିଆଯାଇଥିଲା। କଟକ ନ୍ୟାସନାଲ ଲ ବିଶ୍ୱବିଦ୍ୟାଳୟ ପରିସରର ବାଇସ୍କୋପ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ 2025 ଆଇବା 24, 25 ତାରିଖ ଦିନ ହେବା। ଏହି ଉତ୍ସବର ମୁଖ୍ୟ ବିଷୟବସ୍ତୁ ରହିଛି ସିନେମା ଆଇନ ଆଉ ନାରୀ ସଶକ୍ତିକରଣ। ଏସବୁକେ ଚଳଚ୍ଚିତ୍ର ଜରିଏ ଉପସ୍ଥାପନ କରାଯିବା। କଟକ ନ ହେବାରକେ ଥିବାର ଉତ୍ସବଟି ଦେଶ ଆଉ ଦେଶ ବାହାରୁ ଆସିଥିବାର 100 ଅତକା ସମ୍ପାଦିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଇନ୍ ସର୍ଭିସ୍ ଶିକ୍ଷକମାନଙ୍କର ଆଇଜ ହେବାରକେ ଥିବାର OTET ପରୀକ୍ଷାକେ ବୋର୍ଡ ତରଫୁ ବାତିଲ କରାଯାଇଛି। ଆଇବା ପରୀକ୍ଷା ତାରିଖ ବାବଦେ ବୋର୍ଡ ତରଫୁ ବିଜ୍ଞପ୍ତି ବାହାରବା ବୋଲି ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସମ୍ମିଳନୀ କକ୍ଷନ ଆର୍ଥିକ ସାକ୍ଷରତା ଆଉ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ହୋଇଯାଇଛି। ଶିବିରଟି ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ଯୋଗ ଦେଇକରି ଡାକଘର ଆର୍ ଭିନ୍ ଭିନ୍ ବ୍ୟାଙ୍କ ଭିତରେ ହେଉଥିବାର ସ୍ୱଳ୍ପ ସଞ୍ଚୟ ଯୋଜନା, ଆର୍ଥିକ ସାକ୍ଷରତା ଆଉ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଆଲୋଚନା କରିଥିଲେ। ଏ ଅବସରରେ ପ୍ରଧାନମନ୍ତ୍ରୀ ବୀମା ଯୋଜନା, ଜନଧନ ଆକାଉଣ୍ଟ, ସାଇବର ଠକେଇ ଆଉ ଚିଟ୍ଫଣ୍ଡ ବାଗିର ଭିନ୍ ଭିନ୍ ପ୍ରସଙ୍ଗ ବାବଦେ ସଚେତନ କରାଯାଇଥିଲା। ଉତ୍ତର ବଙ୍ଗୋପସାଗରନ ଆଇବା 22-24 ତାରିଖ ଭିତରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। 23 ତାରିଖ ଭିତରେ ଇଟା ଲଘୁଚାପଟି ବଦଲିବା। ଇତାର ପ୍ରଭାବଟି ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଘଡ଼ଘଡ଼ି ସହିତ ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରାବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଜୁହାର।